ନମସ୍କାର, ମୁଁ ସାବିତ୍ରୀ ରେଡ୍ଡି କହୁଛି। ଆମର ଏଠି ମୁଁ ଶୁକ୍ରବାର ଛଅଶହ ୱାର୍ଡରୁ କହୁଛି। ଆମର ଏଠି ଡ୍ରେନ୍ ସମସ୍ୟା, ଡ୍ରେନ୍ ଯେହେତୁ ସଫା ହେଇଛି କିନ୍ତୁ ତା ବର୍ତ୍ତମାନ ଯୋଉ ସୋଲାର ଲାଇନ୍ ପାଇଁ କନେକ୍ସନ୍ ପାଇପ୍ ହେଇଥିଲା, ବର୍ତ୍ତମାନ ସେଇଟାକୁ ଯେହେତୁ ସୁପରଭାଇଜର ଭାଙ୍ଗିଥିଲେ ଲୋକ ଲଗେଇକି, କିନ୍ତୁ ତା ମଧ୍ୟରେ ମଧ୍ୟ ଯୋଉ ରଡ୍ ବାହାରିକି ଅଛି ସେଥିରେ ଅଳିଆ ବହୁତ ଜାମ୍ ହେଇକି, ମାନେ ଜାମ୍ ହେଇକି ଅଛି। ଆର ତୁରନ୍ତ ଟିକେ ଅଳିଆ କାଢ଼ିବାର ବ୍ୟବସ୍ଥା କରନ୍ତୁ, ଆର ବ୍ୟବସ୍ଥା କଲେ ଆମେ ଉପକୃତ।
କୋଉଠି?